ଭକ୍ତବୃନ୍ଦ, ଥରେ ମା ଯଶୋଦା କୃଷ୍ଣଙ୍କୁ ପଚାରିଲେ, ଆରେ କାହ୍ନା, ଏ ସଂସାରରେ ଯେତେ ଯାହା ସବୁ ଦେଖୁଛୁ ତତେ ସବୁଠାରୁ କ'ଣ ବେଶୀ ଭଲ ଲାଗେ ରେ? ଯଶୋମୟୀଙ୍କ ପ୍ରଶ୍ନର ଉତ୍ତରରେ କାହ୍ନା କ'ଣ କହୁଛି?
ଜନନୀ 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 ମୋତେ ଭାରି ଭଲ ଲାଗେ ମାଟି, ଭଲ ଲାଗେ ମାଟି। ମୋତେ ଭାରି ଭଲ ଲାଗେ ମାଟି, ଭଲ ଲାଗେ ମାଟି। ତୋର ମନେ ଥିବ ବାଲ୍ୟକାଳେ ତୋତେ, ତୋର ମନେ ଥିବ ବାଲ୍ୟକାଳେ ତୋତେ, ଦେଖେଇଥିଲି ମୁଁ ପାଟି ଗୋ ଜନନୀ। ମୋତେ ଭାରି ଭଲ ଲାଗେ ମାଟି, ଭଲ ଲାଗେ ମାଟି। ଯଶୋଦା କହନ୍ତି ମୋର ସପନ ମିଛ, ମୋ ସ୍ନେହ ମମତା ହେଲା ମାଟିରୁ ତୁଚ୍ଛ। ଯଶୋଦା କହନ୍ତି ମୋର ସପନ ମିଛ, ମୋ ସ୍ନେହ ମମତା ହେଲା ମାଟିରୁ ତୁଚ୍ଛ। ଜନମ କରିନି ତୋତେ ପାଳିଛି ଖାଲି, କାହିଁକି ଭାବିବି ଭଲ ଲାଗିବି ବୋଲି। ଭୁଲିଗଲୁ ପଛେ ମାର ଆକଟ, ଭୁଲିଗଲୁ ପଛେ ମାର ଆକଟ, ଭୁଲିଲୁ ନାହିଁ ସେ ମାଟି। ଶୁଣି ମୋର ଛାତି ଯାଏ ଫାଟି ମୋ କାନୁରେ, ଶୁଣି ମୋର ଛାତି ଯାଏ ଫାଟି। ଯଶୋଦା ପାଟିରେ ହାତ ଦେଲା ଯେ କାହ୍ନା, କେମିତି ମରମ କଥା ଆଉ କହନା। ଯଶୋଦା ପାଟିରେ ହାତ ଦେଲା ଯେ କାହ୍ନା, କେମିତି ମରମ କଥା ଆଉ କହନା। ଖନ ଭାଙ୍ଗି କ୍ଷୀର ମୋତେ ଦେଇଛୁ ତୁହି, ତୁ ମୋ ଜନନୀ ମୁଁ ତୋ କହ୍ନେଇ। ଗେଲେଇ 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 କହିଲି ବୋଲି ମୁଁ, ବୁଝିବାରେ ହେଲା ତ୍ରୁଟି ଗୋ ଜନନୀ। ମୋତେ ଭାରି ଭଲ ଲାଗେ ମାଟି, ମୋତେ ଭାରି ଭଲ ଲାଗେ ତୁ ମାଟି, ମୋତେ ଭାରି ଭଲ ଲାଗେ ତୁ ମାଟି। ଗଜନନୀ 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 ଜନନୀ ଜନନୀ, ମୋତେ ଭାରି ଭଲ ଲାଗେ ମାଟି ମାଟି, ମୋତେ ଭାରି ଭଲ ଲାଗେ ମାଟି।